ଆକାଶବାଣୀ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ମହିଳା ସଶକ୍ତିକରଣ କ୍ଷେତ୍ରରେ କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରଣୀତ ଯୋଜନାଗୁଡ଼ିକ ଉଲ୍ଲେଖନୀୟ ଭୂମିକା ଗ୍ରହଣ କରିଛି କହିଛନ୍ତି ରାଷ୍ଟ୍ରପତି। ପଶ୍ଚିମ ଏସିଆ ପରିସ୍ଥିତି ସମେତ ଯେକୌଣସି ପରିସ୍ଥିତିର ସମାଧାନ ଆଲୋଚନା ଏବଂ କୂଟନୀତି ଜରିଆରେ ସମ୍ଭବ କହିଲେ ପ୍ରଧାନମନ୍ତ୍ରୀ। ଇରାନ ଏବଂ ଇସ୍ରାଏଲ ଓ ଆମେରିକା ପକ୍ଷରୁ କ୍ଷେପଣାସ୍ତ୍ର ଓ ଡ୍ରୋନ୍ ଆକ୍ରମଣ ବୃଦ୍ଧି ପାଉଥିବାରୁ ପଶ୍ଚିମ ଏସିଆରେ ପରିସ୍ଥିତି ଜଟିଳ। ବିଭିନ୍ନ ଦେଶ ଓ ସଭ୍ୟତା ମଧ୍ୟରେ ଜ୍ଞାନ ସେତୁ ନିର୍ମାଣ ପାଇଁ ପ୍ରଚେଷ୍ଟା ଜାରି ରହିଥିବା କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କ ସୂଚନା ଏବଂ ମଧ୍ୟପ୍ରାଚ୍ୟରେ ଯୁଦ୍ଧ ପରିସ୍ଥିତି ଯୋଗୁଁ ଅଶୋଧିତ ତୈଳ ଦରରେ 7% ବୃଦ୍ଧି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ତାଙ୍କ କାନାଡ଼ା ପ୍ରତିପକ୍ଷ ମାର୍କ କାର୍ନିଙ୍କ ସହ ପ୍ରତିନିଧିସ୍ତରୀୟ ଆଲୋଚନା କରିଛନ୍ତି। ନୂଆଦିଲ୍ଲୀର ହାଇଦ୍ରାବାଦ ହାଉସ୍ରେ ଅନୁଷ୍ଠିତ ଆଲୋଚନାରେ ଉଭୟ ନେତା ରଣନୈତିକ ସହଭାଗିତାର ବିଭିନ୍ନ କ୍ଷେତ୍ରରେ ଏପର୍ଯ୍ୟନ୍ତ ହାସଲ ହୋଇଥିବା ପ୍ରଗତି ସମୀକ୍ଷା କରିଛନ୍ତି। ବୈଠକରେ ବାଣିଜ୍ୟ ଏବଂ ନିବେଶ, ଶକ୍ତି, ଗୁରୁତ୍ୱପୂର୍ଣ୍ଣ ଖଣିଜ ପଦାର୍ଥ, କୃଷି, ଶିକ୍ଷା, ଗବେଷଣା ଓ ନବସୃଜନ ଆଦି ପ୍ରସଙ୍ଗ ଉପରେ ଉଭୟ ନେତା ମତ ବିନିମୟ କରିଥିବା ଜଣାପଡ଼ିଛି। ବୈଠକ ପରେ ଏକ ମିଳିତ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧନ କରି ଶ୍ରୀ ମୋଦି କହିଛନ୍ତି, ପଶ୍ଚିମ ଏସିଆରେ ସୃଷ୍ଟି ହୋଇଥିବା ଉତ୍ତେଜନାମୂଳକ ପରିସ୍ଥିତି ଚିନ୍ତାର କାରଣ ହୋଇଛି। ସେ କହିଛନ୍ତି, ଯେକୌଣସି ପ୍ରକାରର ପରିସ୍ଥିତିର ଆଲୋଚନା ଏବଂ କୂଟନୀତି ଜରିଆରେ ସମାଧାନ ଉପରେ ସେ ଗୁରୁତ୍ୱ ପ୍ରଦାନ କରିଛନ୍ତି। ଶ୍ରୀ ମୋଦି ଭାରତ ଓ କାନାଡ଼ା ମଧ୍ୟରେ ସ୍ୱତନ୍ତ୍ର ଅର୍ଥନୈତିକ ସହଭାଗିତା ବୁଝାମଣାକୁ ତ୍ୱରାନ୍ୱିତ କରିବା ଉପରେ ଉଭୟ ନେତା ସହମତ ହୋଇଥିବା କହିଛନ୍ତି।
क्रिटिकल मिनरल्स पर आज हुआ एमओयू रिजिलियंट सप्लाई चेन को मजबूती देगा। स्पेस सेक्टर में हम दोनों देशों के स्टार्टअप और इंडस्ट्रीज को जोड़ेंगे। ऊर्जा के क्षेत्र में हम नेक्स्ट जनरेशन पार्टनरशिप बना रहे हैं, जिसमें हाइड्रोकार्बन के साथ साथ रिन्यूएबल एनर्जी, ग्रीन हाइड्रोजन और एनर्जी स्टोरेज पर विशेष बल दिया जाएगा। हमें खुशी है कि कैनेडा ने इंटरनेशनल सोलर अलायंस और ग्लोबल बायोफ्यूल अलायंस से जुड़ने का।
ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କହିଛନ୍ତି, ମହିଳାମାନେ ହେଉଛନ୍ତି ସମାଜର ଅବିଚ୍ଛେଦ୍ୟ ଅଙ୍ଗ। ଆଜି ନୂଆଦିଲ୍ଲୀରେ ଦିଲ୍ଲୀ ସରକାରଙ୍କ ଦ୍ୱାରା ପ୍ରଣୀତ 4 ମହିଳା କୈନ୍ଦ୍ରିକ ଯୋଜନାର ଶୁଭାରମ୍ଭ କରିବା ଅବସରରେ ରାଷ୍ଟ୍ରପତି କହିଛନ୍ତି, ଏକ ସଭ୍ୟ ଦେଶର ବାସ୍ତବ ପ୍ରତୀକ ଭାବେ ମହିଳାମାନଙ୍କ ପ୍ରତି ସମ୍ମାନ ଓ ସେମାନଙ୍କ ସଶକ୍ତିକରଣକୁ ବିବେଚନା କରାଯାଏ। ଏହି ଅବସରରେ ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ ଲାଖପତି ବିଟିଆ ଯୋଜନା, ସହେଲି ପିଙ୍କ୍, ସ୍ମାର୍ଟ କାର୍ଡ, ମେରି ପୁଞ୍ଜି ମେରା ଅଧିକାର ଏବଂ ମୁକ୍ତ ରନ୍ଧନ ଗ୍ୟାସ୍ ଯୋଜନାର ଶୁଭାରମ୍ଭ କରିଛନ୍ତି। ରାଷ୍ଟ୍ରପତି କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରଣୀତ ବିଭିନ୍ନ ମହିଳା କୈନ୍ଦ୍ରିକ ଯୋଜନାଗୁଡ଼ିକ ମହିଳା ସଶକ୍ତିକରଣ କ୍ଷେତ୍ରରେ ଉଲ୍ଲେଖନୀୟ ଭୂମିକା ଗ୍ରହଣ କରିଛି ବୋଲି କହିଛନ୍ତି।
महिलाएं हर क्षेत्र में कंधे से कंधे मिलाकर आगे बढ़ रही है। सैनिक के रूप में ये देश की सीमाओं की रक्षा कर रही है। वैज्ञानिक के रूप में प्रयोगशालाओं में शोध कर रही है। खेल प्रतिस्पर्धाओं में अंतर्राष्ट्रीय मंच पर भारत का तिरंगा लहरा रहे हैं। राजनीति, समाज सेवा, प्रशासन तथा व्यापार जगत सभी क्षेत्रों में महिलाएं नई ऊंचाई छू रही हैं। देश भर के दीक्षांत समारोह में उपाधि और पदक प्राप्त करने वाले विद्यार्थियों में बेटियों की बढ़ती संख्या मेरे सामने प्रेरणादायक दृश्य प्रस्तुत करती है।
ଇରାନ ଏବଂ ଇସ୍ରାଏଲ ଓ ଆମେରିକାର ମିଳିତ ସେନା ପକ୍ଷରୁ କ୍ଷେପଣାସ୍ତ୍ର ଏବଂ ଡ୍ରୋନ୍ ଆକ୍ରମଣ ବୃଦ୍ଧି ପାଉଥିବାରୁ ପଶ୍ଚିମ ଏସିଆରେ ପରିସ୍ଥିତି ଜଟିଳ ହୋଇଛି। ଇରାନ ଏବଂ ଇରାନ ସମର୍ଥିତ ମିଲିସିଆ ଗୋଷ୍ଠୀ ପକ୍ଷରୁ ଇସ୍ରାଏଲ ଏବଂ ମଧ୍ୟପ୍ରାଚ୍ୟ ଦେଶଗୁଡ଼ିକ ଉପରେ କ୍ଷେପଣାସ୍ତ୍ର ଆକ୍ରମଣ ଜାରି ରହିଛି। ଅନ୍ୟପକ୍ଷରେ ଇସ୍ରାଏଲ ଏବଂ ଆମେରିକାର ମିଳିତ ସେନା ଇରାନକୁ ଲକ୍ଷ୍ୟ କରି ଆକ୍ରମଣ ଜାରି ରଖିଛନ୍ତି। ବ୍ରିଟେନ୍, ଫ୍ରାନ୍ସ ଏବଂ ଜର୍ମାନ ଆମେରିକା ସହିତ ମିଳିତ ଭାବେ ଇରାନ ଉପରେ ଆକ୍ରମଣ କରିବେ ବୋଲି ଜଣାପଡ଼ିଛି। ଉତ୍ତେଜନାମୂଳକ ପରିସ୍ଥିତି ମଧ୍ୟରେ ଇରାନର ସୁରକ୍ଷା ଅଧିକାରୀ ଅଲି କାରିଜାନି କହିଛନ୍ତି, ଆମେରିକା ସହିତ ଇରାନ କୌଣସି ବୁଝାମଣା କରିବ ନାହିଁ। ଇରାନର ବୈଦେଶିକ ମନ୍ତ୍ରୀ ଆବାସ ଆରାଗାଛି ଆମେରିକାର ଆକ୍ରମଣକୁ ଦୃଢ଼ ଭାବେ ନିନ୍ଦା କରିଛନ୍ତି। ସେ କହିଛନ୍ତି, ଇରାନ ଉପରେ ଆମେରିକା ବେଆଇନ ଭାବେ ଆକ୍ରମଣ କରିଥିବାରୁ ନିଜର ସୁରକ୍ଷା ପାଇଁ ଇରାନ ପଦକ୍ଷେପ ନେଉଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କୁଏତରେ 3 ଆମେରିକୀୟ ଯବାନଙ୍କ ମୃତ୍ୟୁ ହୋଇଥିବା ସ୍ୱଷ୍ଟ କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ଟ୍ରମ୍ପ କହିଛନ୍ତି, ଇରାନ ନୌସେନାର 9 ଜାହାଜକୁ ନଷ୍ଟ କରିଦିଆଯାଇଛି ଏବଂ ନୌସେନା କାର୍ଯ୍ୟାଳୟ ମଧ୍ୟ କ୍ଷତିଗ୍ରସ୍ତ ହୋଇଛି। ଆମେରିକା ସେନା ପକ୍ଷରୁ କୁହାଯାଇଛି ଯେ B-2 ବୋମା ଆକ୍ରମଣରେ ଇରାନ୍ର ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ବ୍ୟବସ୍ଥାକୁ ନଷ୍ଟ କରିଦିଆଯାଇଛି। ଆମେରିକାର ସମ୍ପତ୍ତି ଥିବା ମଧ୍ୟପ୍ରାଚ୍ୟ ଦେଶ UAE, କୁଏତ, ବାହାରିନ୍ ଉପରେ ଇରାନ୍ ଆକ୍ରମଣ ଜାରି ରଖିଛି। ହେଜବୋଲା ପକ୍ଷରୁ କୁହାଯାଇଛି ଯେ ଲେବାନନ୍ରୁ ଆଜି ଇସ୍ରାଏଲ୍ ଉପରେ କ୍ଷେପଣାସ୍ତ୍ର ମାଡ଼ କରାଯାଇଛି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ଚଳିତ ଶିକ୍ଷାବର୍ଷ ସୁଦ୍ଧା 19 ବିଦେଶୀ ବିଶ୍ୱବିଦ୍ୟାଳୟ ଭାରତରେ କ୍ୟାମ୍ପସ୍ ପ୍ରତିଷ୍ଠା ଲାଗି ପ୍ରତିବଦ୍ଧତା ପ୍ରକାଶ କରିଛନ୍ତି। ଆଜି ନୂଆଦିଲ୍ଲୀରେ ଭାରତରେ ଶିକ୍ଷା ଗ୍ରହଣ କୂଟନୈତିକ ସମ୍ମିଳନୀ 2026କୁ ସମ୍ବୋଧିତ କରି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଭାରତୀୟ ପ୍ରତିଷ୍ଠାନଗୁଡ଼ିକ ବିଦେଶର ବିଶ୍ୱବିଦ୍ୟାଳୟଗୁଡ଼ିକ ସହଯୋଗ ଭିତ୍ତିରେ ସେମିକଣ୍ଡକ୍ଟର, କୃତ୍ରିମ ବୁଦ୍ଧିମତା, ବାୟୋଟେକ୍, ଜଟିଳ ଖଣିଜ ପଦାର୍ଥ, କୃଷି ଏବଂ ପରିଚାଳନା ଦିଗରେ ଶିକ୍ଷା ପ୍ରଦାନ କରୁଛନ୍ତି। ଶିକ୍ଷାମନ୍ତ୍ରୀ ବିଦେଶୀ ଛାତ୍ରଛାତ୍ରୀମାନଙ୍କୁ ଭାରତରେ ଶିକ୍ଷା ଗ୍ରହଣ ଲାଗି ସ୍ୱାଗତ ଜଣାଇଛନ୍ତି। ସେ କହିଛନ୍ତି ଭାରତରେ ଶିକ୍ଷାର ମାନ ବୃଦ୍ଧି କରିବା ସହ ବିଶ୍ୱସ୍ତରରେ କିଭଳି ର୍ୟାଙ୍କିଙ୍ଗ୍ ବ୍ୟବସ୍ଥାରେ ବୃଦ୍ଧି କରାଯାଇପାରିବ ଓ ଯୁବପିଢ଼ିଙ୍କ ପାଇଁ ଅର୍ଥନୈତିକ ସୁଯୋଗ ସୃଷ୍ଟି କରାଯାଇପାରିବ ସେ ଦିଗରେ ଧ୍ୟାନ କେନ୍ଦ୍ରିତ କରାଯାଇଛି। ଶ୍ରୀ ପ୍ରଧାନ କହିଛନ୍ତି ବିଭିନ୍ନ ଦେଶ ଓ ସଭ୍ୟତା ମଧ୍ୟରେ ଏକ ଜ୍ଞାନ ସେତୁ ନିର୍ମାଣ କରିବା ପାଇଁ ଭାରତ ପ୍ରଚେଷ୍ଟା ଜାରି ରଖିଛି। ପଶ୍ଚିମ ଏସିଆରେ ସୃଷ୍ଟି ହୋଇଥିବା ଉତ୍ତେଜନାମୂଳକ ପରିସ୍ଥିତି ଦୃଷ୍ଟିରୁ ଏୟାର ଇଣ୍ଡିଆ ବିମାନ ଯାତ୍ରା ସମ୍ପର୍କିତ ପରାମର୍ଶବଳୀ ଜାରି କରିଛି। ଏୟାର ଇଣ୍ଡିଆ ତା'ର ସମସ୍ତ ବିମାନ ଉଡ଼ାଣ ବାତିଲ ସମୟସୀମା ଆଜି ପର୍ଯ୍ୟନ୍ତ ବୃଦ୍ଧି କରିଛି। ସେହି ବିମାନ ଉଡ଼ାଣ ମଧ୍ୟରେ ୟୁନାଇଟେଡ୍ ଆରବ ଏମିରେଟ୍ସ, ସାଉଦି ଆରବ, ଇସ୍ରାଏଲ୍ ଏବଂ କତାରକୁ ବିମାନ ସେବା ରହିଛି। ଅନ୍ୟପକ୍ଷରେ ଅମୃତସରରୁ ବ୍ରିମିଂହାମ୍, ଦିଲ୍ଲୀରୁ ଜୁରିଚ୍ ଓ କୋପେନହାଗନ୍ ଏବଂ ବ୍ରିମିଂହାମ୍ରୁ ଦିଲ୍ଲୀକୁ ଏୟାର ଇଣ୍ଡିଆର ବିମାନ ଉଡ଼ାଣ ବାତିଲ କରାଯାଇଛି। ଜାରି କରାଯାଇଥିବା ପରାମର୍ଶବଳୀରେ ଦକ୍ଷିଣ ଆଫ୍ରିକା ଏବଂ ୟୁରୋପରୁ ସମୟ ନିର୍ଘଣ୍ଟ ଅନୁଯାୟୀ ପରିବର୍ତ୍ତିତ ମାର୍ଗରେ ବିମାନ ସେବା ଜାରି ରହିଛି। ଏୟାର ଇଣ୍ଡିଆ ପକ୍ଷରୁ କୁହାଯାଇଛି ପରିସ୍ଥିତି ଉପରେ ତୀକ୍ଷ୍ଣ ଦୃଷ୍ଟି ରଖାଯାଇଛି ଏବଂ ବିଭିନ୍ନ ସମୟରେ ସମୀକ୍ଷା କରାଯାଉଛି। ଇସ୍ରାଏଲ୍ ଓ ଇରାନ୍ ମଧ୍ୟରେ ସୃଷ୍ଟି ହୋଇଥିବା ପରିସ୍ଥିତି ଯୋଗୁଁ ଭାରତୀୟ ନାଗରିକମାନେ ଅଟକି ରହିଥିବା ଜଣାପଡ଼ିଛି। କେନ୍ଦ୍ରମନ୍ତ୍ରୀ କିରଣ ରିଜିଜୁ କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ କେନ୍ଦ୍ର ସରକାର ଅଟକି ରହିଥିବା ଭାରତୀୟମାନଙ୍କୁ ସୁରକ୍ଷିତ ସ୍ୱଦେଶ ଆଣିବା ଲାଗି ଯୋଜନା କରୁଛନ୍ତି। ଆଜି ହିମାଚଳ ପ୍ରଦେଶର କାଙ୍ଗ୍ରାରେ ଗଣମାଧ୍ୟମ ସହ କଥାବାର୍ତ୍ତା ବେଳେ ମନ୍ତ୍ରୀ ଶ୍ରୀ ରିଜିଜୁ କହିଛନ୍ତି ପୂର୍ବ ସରକାର ବିଦେଶରେ ରହୁଥିବା ଭାରତୀୟଙ୍କ ପାଇଁ ଏଭଳି ସହାୟତା କରୁନଥିବା ବେଳେ ଏବେ ବିଭିନ୍ନ ଦେଶରେ କାର୍ଯ୍ୟ କରୁଥିବା ମିଶନ ଜରିଆରେ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଭାରତୀୟ ନାଗରିକଙ୍କ ସୁରକ୍ଷିତ ପ୍ରତ୍ୟାବର୍ତ୍ତନକୁ ଅଗ୍ରାଧିକାର ଦେଉଛି।
आज तक विदेश में जो हमारा भारतीय लोगों को समस्या जैसे होते हैं उसको लाने में और संभालने में प्रधानमंत्री मोदी जी के नेतृत्व में जो आज तक होते आए हैं कभी भी पहले ऐसा कोई सरकार नहीं करते थे।
ମଧ୍ୟପ୍ରାଚ୍ୟର ପ୍ରମୁଖ ତୈଳ ରପ୍ତାନୀକାରୀ ଦେଶଗୁଡ଼ିକ ମଧ୍ୟରେ ଯୁଦ୍ଧଭଳି ପରିସ୍ଥିତି ସୃଷ୍ଟି ହୋଇଥିବାରୁ ଅଶୋଧିତ ତୈଳ ଦର ବୃଦ୍ଧି ପାଇଛି। ଆଜି ସକାଳେ ଅଶୋଧିତ ତୈଳ ମୂଲ୍ୟ 7% ବୃଦ୍ଧି ପାଇଥିବା ସୂଚନା ମିଳିଛି। ବିଶ୍ୱରେ ଦୈନିକ ତୈଳ ଆବଶ୍ୟକତାର ପ୍ରାୟ 20% ହର୍ମୁଜ୍ ପ୍ରଣାଳୀ ଦେଇ ରପ୍ତାନୀ କରାଯାଉଥିବା ବେଳେ ସେଥିରେ ପ୍ରତିବନ୍ଧକ ସୃଷ୍ଟି ହୋଇଛି। ଭାରତ ମଧ୍ୟ ସେହି ପ୍ରଣାଳୀ ଦେଇ 40% ଅଶୋଧିତ ତୈଳ ଆମଦାନୀ କରିଥାଏ। ପାକିସ୍ତାନର ସାମରିକ ଘାଟି ସମେତ ରାୱଲପିଣ୍ଡିସ୍ଥିତ ବାୟୁସେନା ଘାଟି ଉପରେ ଆକାଶମାର୍ଗରୁ ଅନେକ ଥର ଆକ୍ରମଣ କରିଥିବା ଆଫଗାନିସ୍ତାନ ପ୍ରତିରକ୍ଷା ମନ୍ତ୍ରଣାଳୟ ସୂଚନା ଦେଇଛି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଆଫଗାନିସ୍ତାନର ପ୍ରତିରକ୍ଷା ମନ୍ତ୍ରଣାଳୟ କହିଛି ଏହି ଆକ୍ରମଣ ପାକିସ୍ତାନର ପ୍ରମୁଖ ସାମରିକ ବ୍ୟବସ୍ଥାଗୁଡ଼ିକୁ ନଷ୍ଟ କରିବା ଲାଗି ଉଦ୍ଦିଷ୍ଟ ଥିଲା। ବିଶେଷ ଭାବେ ରାୱଲପିଣ୍ଡିସ୍ଥିତ ନୁର୍ଖାନ୍ ବାୟୁସେନା ଘାଟି, ବଲୋଚିସ୍ତାନର କୋଟାସ୍ଥିତ ଦ୍ୱାଦଶ ଡିଭିଜନର ମୁଖ୍ୟାଳୟ ଏବଂ ଖାଇବର ପଖ୍ତୁଆସ୍ଥିତ ଖ୍ୱାଜାଇ ଶିବିର ଉପରେ ଆକ୍ରମଣ କରାଯାଇଥିଲା। ଇରାନ୍ ପକ୍ଷରୁ ସେମାନଙ୍କ ଅଞ୍ଚଳରେ ଆକ୍ରମଣ ହୋଇଥିବା ନେଇ ୟୁନାଇଟେଡ୍ ଆରବ ଏମିରେଟ୍ସ ଏବଂ ଜୋର୍ଡାନ୍ ଇରାନ୍ର ରାଷ୍ଟ୍ରଦୂତଙ୍କୁ ସମନ କରିଛନ୍ତି। ୟୁଏଇ ଏବଂ ଜୋର୍ଡାନ୍ର ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଇରାନ୍ ରାଷ୍ଟ୍ରଦୂତଙ୍କୁ ଡକାଯାଇ ଆକ୍ରମଣ ସମ୍ପର୍କରେ ସୂଚନା ଦିଆଯିବା ସହ ଦୃଢ଼ ବିରୋଧ କରାଯାଇଛି। ଉଭୟ ଦେଶ ଇରାନ୍କୁ ନିନ୍ଦା କରିବା ସହ ସେମାନଙ୍କ ସାର୍ବଭୌମତ୍ୱ ଏବଂ ଆନ୍ତର୍ଜାତିକ ଆଇନର ଇରାନ୍ ଉଲ୍ଲଙ୍ଘନ କରିଥିବା କୁହାଯାଇଛି। ଆକାଶବାଣୀର ଦ୍ୱିଭାଷିକ ଫୋନ୍ ଇନ୍ କାର୍ଯ୍ୟକ୍ରମ ପବ୍ଲିକ୍ ସ୍ୱିକ୍ରେ ଆଜି ରାତି 9:30 ଅଙ୍ଗଦାନର ଗୁରୁତ୍ୱ ଶୀର୍ଷକ ଆଲୋଚନାର ପ୍ରଚାର କରାଯିବ। କାର୍ଯ୍ୟକ୍ରମ ସମୟରେ ଶ୍ରୋତାମାନେ ସେମାନଙ୍କ ପ୍ରଶ୍ନ ପଚାରିପାରିବେ। ସେଥିପାଇଁ ଶ୍ରୋତାମାନଙ୍କୁ 01123717111734444 ନମ୍ବର ଡାଏଲ୍ କରିବାକୁ ହେବ। ମୁଖ୍ୟ ସମ୍ବାଦ ପୁଣି ଥରେ। ମହିଳା ସଶକ୍ତିକରଣ କ୍ଷେତ୍ରରେ କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରଣୀତ ଯୋଜନାଗୁଡ଼ିକ ଉଲ୍ଲେଖନୀୟ ଭୂମିକା ଗ୍ରହଣ କରିଛି କହିଛନ୍ତି ରାଷ୍ଟ୍ରପତି। ପଶ୍ଚିମ ଏସିଆ ପରିସ୍ଥିତି ସମେତ ଯେକୌଣସି ପରିସ୍ଥିତିର ସମାଧାନ ଆଲୋଚନା ଏବଂ କୂଟନୀତି ଜରିଆରେ ସମ୍ଭବ କହିଲେ ପ୍ରଧାନମନ୍ତ୍ରୀ। ଇରାନ୍ ଏବଂ ଇସ୍ରାଏଲ୍ ଓ ଆମେରିକା ପକ୍ଷରୁ କ୍ଷେପଣାସ୍ତ୍ର ଓ ଡ୍ରୋନ୍ ଆକ୍ରମଣ ବୃଦ୍ଧି ପାଉଥିବାରୁ ପଶ୍ଚିମ ଏସିଆରେ ପରିସ୍ଥିତି ଜଟିଳ, ବିଭିନ୍ନ ଦେଶ ଓ ସଭ୍ୟତା ମଧ୍ୟରେ ଜ୍ଞାନ ସେତୁ ନିର୍ମାଣ ପାଇଁ ପ୍ରଚେଷ୍ଟା ଜାରି ରହିଥିବା କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କ ସୂଚନା। ସମ୍ବାଦ ଶେଷ ହେଲା।